ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାୟପୁର ଏମ୍ସ ସମେତ ଏନ୍ଆଇଟିର 14ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ନିଯୁକ୍ତ। ଗତ 75 ବର୍ଷ ମଧ୍ୟରେ ସୁପ୍ରିମକୋର୍ଟ ଏକ ଜନ ଅଦାଲତରେ ପରିଣତ ହୋଇଛି, କହିଲେ ପ୍ରଧାନ ବିଚାରପତି। ଉତ୍ତର ଓଡ଼ିଶା ଉପକୂଳ ଅତିକ୍ରମ କଲା ସାମୁଦ୍ରିକ ଝଡ଼ ଦାନା। ଏବଂ ମହିଳା କ୍ରିକେଟରେ 69 ରନ୍ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କଲା ଭାରତ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ଦୁଇଦିନିଆ ଛତିଶଗଡ଼ ଗସ୍ତରେ ଯିବେ। ସେ ଆଜି ରାୟପୁର ଏମ୍ସର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ରାୟପୁରସ୍ଥିତ ଏନ୍ଆଇଟିର 14ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବା ସହ ନୟା ରାୟପୁରସ୍ଥିତ ପୁରଖୌତି ମୁକ୍ତାଙ୍ଗନ ପରିଦର୍ଶନ କରିବେ। ଆସନ୍ତାକାଲି ରାଷ୍ଟ୍ରପତି ଭିଲାଇ ଆଇଆଇଟିର 4ର୍ଥ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ରାୟପୁରସ୍ଥିତ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ମେମୋରିଆଲ ହେଲ୍ଥ ସାଇନ୍ସ ଓ ଛତିଶଗଡ଼ର ଆୟୁଷ ବିଶ୍ୱବିଦ୍ୟାଳୟର ତୃତୀୟ ସମାବର୍ତ୍ତନ ଉତ୍ସବରେ ମଧ୍ୟ ସେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଜଷ୍ଟିସ୍ ସଞ୍ଜୀବ ଖାନ୍ନାଙ୍କୁ ଭାରତର ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ନିଯୁକ୍ତ କରାଯାଇଛି। ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏକ ଟ୍ୱିଟ୍ରେ କହିଛନ୍ତି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଧାନ ବିଚାରପତିଙ୍କ ସହ ପରାମର୍ଶ କରିବା ପରେ 11 ନଭେମ୍ବର ତାରିଖରୁ ଜଷ୍ଟିସ୍ ଖାନ୍ନାଙ୍କୁ ପ୍ରଧାନ ବିଚାରପତି ଭାବେ ନିଯୁକ୍ତି ଦେଇଛନ୍ତି। ଜଷ୍ଟିସ୍ ଖାନ୍ନା ଏବେ ସୁପ୍ରିମକୋର୍ଟର ଦ୍ୱିତୀୟ ବରିଷ୍ଠ ବିଚାରପତି। ସେ ଭାରତର 51ତମ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ। ସେ 2025 ମେ 13 ତାରିଖରେ ଅବସର ଗ୍ରହଣ କରିବେ। ଜଷ୍ଟିସ୍ ସଞ୍ଜୀବ ଖାନ୍ନା 2019 ଜାନୁଆରୀ 18 ତାରିଖରେ ସୁପ୍ରିମକୋର୍ଟର ବିଚାରପତି ଭାବେ ପଦୋନ୍ନତି ପାଇଥିଲେ। ଏହି ପଦବୀରେ ସେ ଅନେକ ଐତିହାସିକ ରାୟ ପ୍ରଦାନ କରିବା ସହ ସର୍ବୋଚ୍ଚ ନ୍ୟାୟାଳୟର ଏକାଧିକ ସାମ୍ବିଧାନିକ ଖଣ୍ଡପୀଠରେ କାର୍ଯ୍ୟ କରିଛନ୍ତି। ତାଙ୍କ ରାୟ ବ୍ୟକ୍ତିଗତ ସ୍ୱାଧୀନତା, ଦୃଢ଼ ଗଣତାନ୍ତ୍ରିକ ଭାଗିଦାରୀ ଏବଂ ବ୍ୟକ୍ତିଗତ ସ୍ୱାୟତ୍ତତାର ପ୍ରାଥମିକତା ଉପରେ ଗୁରୁତ୍ୱ ପ୍ରଦାନ କରିଛି। 2022 ନଭେମ୍ବର 9 ତାରିଖରେ ଦାୟିତ୍ୱ ଗ୍ରହଣ କରିଥିବା ବର୍ତ୍ତମାନର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଚଳିତ ବର୍ଷ ନଭେମ୍ବର 10 ତାରିଖରେ ଅବସର ଗ୍ରହଣ କରିବେ। ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି, ଗତ 75 ବର୍ଷ ମଧ୍ୟରେ ସୁପ୍ରିମକୋର୍ଟ ଏକ ଜନ ଅଦାଲତରେ ପରିଣତ ହୋଇଛି। ସର୍ବୋଚ୍ଚ ନ୍ୟାୟାଳୟ ଲୋକଙ୍କ ପାଇଁ ଏକ ଅଦାଲତ ଭାବରେ କାର୍ଯ୍ୟ କରୁଥିବା ଅନନ୍ୟ ଦୃଷ୍ଟିକୋଣକୁ ବିଶ୍ୱର ଅନ୍ୟ କୌଣସି ସ୍ଥାନରେ ଅନୁକରଣ କରାଯାଇ ନାହିଁ ବୋଲି ସେ କହିଛନ୍ତି। ସୁପ୍ରିମକୋର୍ଟର 75ତମ ବାର୍ଷିକୀ ଅବସରରେ ଆକାଶବାଣୀ ସମାଚାରକୁ ଏକ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ପ୍ରଧାନ ବିଚାରପତି ବିଭିନ୍ନ ପ୍ରସଙ୍ଗରେ ନିଜର ମତ ଉପସ୍ଥାପନ କରିଛନ୍ତି। ସେ ଆକାଶବାଣୀରେ ଉପସ୍ଥାପକ ଭାବରେ ତାଙ୍କର ଦିନଗୁଡ଼ିକୁ ଏହି ଅବସରରେ ସ୍ମରଣ କରିଥିଲେ। ଏହି ସାକ୍ଷାତକାର ଆଜି ରାତି 9:30 100.1 ଆକାଶବାଣୀ ଗୋଲ୍ଡ ଓ ଅତିରିକ୍ତ ଫ୍ରିକ୍ୱେନ୍ସିରେ ପ୍ରସାରିତ ହେବ। ଏହା ଆମର ଆପ୍ ନ୍ୟୁଜ୍ ଅନ୍ ଏଆଇଆର୍, ୱେବ୍ସାଇଟ୍ newsonair.gov.in ଏବଂ ଆମର ସମସ୍ତ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ଉପଲବ୍ଧ ହେବ। ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ କ୍ରୀଡ଼ା ପୁରସ୍କାର 2024 ପାଇଁ ଆବେଦନ ଆହ୍ୱାନ କରାଯାଉଛି। କ୍ରୀଡ଼ାରେ ଉତ୍କର୍ଷତାକୁ ସ୍ୱୀକୃତି ଦେବା ଉଦ୍ଦେଶ୍ୟରେ ପ୍ରତିବର୍ଷ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଥାଏ। କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ପ୍ରଦାନ କରାଯିବ। ସେହିପରି ଜଣେ କ୍ରୀଡ଼ାବିତ୍କୁ କ୍ରମାଗତ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଥାଏ। ଚଳିତଥର ପ୍ରଥମଥର ପାଇଁ କ୍ରୀଡ଼ା କ୍ଷେତ୍ରରେ ଜୀବନବ୍ୟାପୀ ଅବଦାନ ନିମନ୍ତେ ଅର୍ଜୁନ ପୁରସ୍କାର ପ୍ରଦାନ କରାଯିବ। ସମ୍ମାନଜନକ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ପଦକ ବିଜେତା ସୃଷ୍ଟି କରିଥିବା ପ୍ରଶିକ୍ଷକମାନଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ମଧ୍ୟ ଦିଆଯିବ। ଏହି ପୁରସ୍କାର ପାଇଁ ଯୋଗ୍ୟ କ୍ରୀଡ଼ାବିତ୍ ଏବଂ ପ୍ରଶିକ୍ଷକ ଓ ସଂସ୍ଥାର ଆବେଦନ 14 ନଭେମ୍ବର ତାରିଖ ସୁଦ୍ଧା dbtyas-sports.gov.in ଅନ୍ଲାଇନ୍ ପୋର୍ଟାଲରେ ଦାଖଲ କରିବାକୁ ପଡ଼ିବ। ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ଦାନା ଉତ୍ତର ଓଡ଼ିଶା ଉପକୂଳ ଅତିକ୍ରମ କରିଛି। ମଧ୍ୟରାତ୍ରି ପରେ ଏହି ସାମୁଦ୍ରିକ ଝଡ଼ ସ୍ଥଳଭାଗ ସ୍ପର୍ଶ କରିବା ଆରମ୍ଭ କରିଥିଲା। ରାତି ଗୋଟାଏରୁ ସକାଳ 3:30 ମଧ୍ୟରେ ଭିତରକନିକା ହବାଳିଖଟି ପ୍ରକୃତି ଶିବିର ଓ ଧାମରା ନିକଟ ଉତ୍ତର ଓଡ଼ିଶା ଅତିକ୍ରମ କରିଥିବା ପାଣିପାଗ ବିଭାଗ କହିଛି। ଏହା ସ୍ଥଳଭାଗ ସ୍ପର୍ଶ କରି ଅତିକ୍ରମ କରିବା ସମୟରେ ଘଣ୍ଟା ପ୍ରତି ପବନ ବେଗ 100-110 କିଲୋମିଟର ରହିଥିଲା। ଏହି ସାମୁଦ୍ରିକ ଝଡ଼ ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରି ଦୁର୍ବଳ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହାର ପ୍ରଭାବରେ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବର୍ଷା ହୋଇଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତରେ ଖଲିସ୍ତାନୀ ଆତଙ୍କବାଦୀ ନେଟୱାର୍କକୁ ଧ୍ୱଂସ କରିବା ପାଇଁ ଜାତୀୟ ତଦନ୍ତକାରୀ ଏଜେନ୍ସି ଏନ୍ଆଇଏ ଦିଲ୍ଲୀ ବିମାନ ବନ୍ଦରରୁ ଖଲିସ୍ତାନ ଆତଙ୍କବାଦୀ ବାହିନୀର କୁଖ୍ୟାତ ଆତଙ୍କବାଦୀ ଅର୍ଶଦୀପ ସିଂ ଦଲା ଓରଫ ଅର୍ଶ ଦଲ୍ଲାଙ୍କ ଫେରାର ଘନିଷ୍ଠ ସହଯୋଗୀକୁ ଗିରଫ କରିଛି। ଏକ ବିବୃତ୍ତିରେ ଏନ୍ଆଇଏ କହିଛି, ୟୁଏଇରୁ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ପଞ୍ଜାବର ଭଟିଣ୍ଡା ଜିଲ୍ଲାର ବଲଜିତ ସିଂ ଓରଫ ବଲଜିତ ମୋର୍ଙ୍କୁ ଏନ୍ଆଇଏ ଗିରଫ କରିଥିଲା। ସେ ଅନ୍ୟ କେତେକ ମାମଲାରେ ମଧ୍ୟ ସମ୍ପୃକ୍ତ ଥାଇ ଫେରାର ରହିଥିବା ଏନ୍ଆଇଏ କହିଛି। ଚଳିତ ବର୍ଷ ଫେବୃୟାରୀ ମାସରେ ବଲଜିତଙ୍କ ବିରୋଧରେ ଲୁକ୍ଆଉଟ୍ ସର୍କୁଲାର ଜାରି ହୋଇଥିବା ବେଳେ ଜୁନ୍ ମାସରେ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଥିଲା। ବିଶେଷକରି ଖଲିସ୍ତାନ ଆତଙ୍କବାଦୀ ବାହିନୀ ଏବଂ ଦଲାର କାର୍ଯ୍ୟକଳାପକୁ ନେଇ ଆତଙ୍କବାଦ ବିରୋଧରେ ଭାରତର ଲଢ଼େଇରେ ତାଙ୍କ ଗିରଫଦାରୀ ଏକ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ବୋଲି ଏଜେନ୍ସି କହିଛି। ଏନ୍ଆଇଏ ତଦନ୍ତରୁ ଜଣାପଡ଼ିଛି, ବଲଜିତ୍ ଅଭିଯୁକ୍ତ ଅର୍ଶ ଦଲାର ଭାରତସ୍ଥିତ ସହଯୋଗୀମାନଙ୍କୁ ଆତଙ୍କୀ ପାଣ୍ଠି ଯୋଗାଇବାରେ ସମ୍ପୃକ୍ତ ଥିଲା। କାଶ୍ମୀର ଉପତ୍ୟକାରେ ଗତ ରାତିରେ ଉତ୍ତର କାଶ୍ମୀର ବାରାମୁରା ଜିଲ୍ଲାର ଗୁଲମାର୍ଗର ବଟପଥ୍ରୀ ଅଞ୍ଚଳରେ ଆତଙ୍କବାଦୀମାନେ ସେନାର ଏକ ଗାଡ଼ି ଉପରେ ଆକ୍ରମଣ କରିଛନ୍ତି। ଶ୍ରୀନଗରସ୍ଥିତ ଚିନ୍ନାର କର୍ପସ ଅନୁଯାୟୀ ଗୁଳି ବିନିମୟରେ 2 ଜଣ ଯବାନ ଏବଂ 2 ଜଣ କୁଲି ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କାଶ୍ମୀର ଉପତ୍ୟକାରେ ଏକ ସପ୍ତାହରୁ କମ୍ ସମୟ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ଆତଙ୍କବାଦୀ ଆକ୍ରମଣ। ଏହା ପୂର୍ବରୁ ମଧ୍ୟ କାଶ୍ମୀରର ଗନ୍ଦରବାଲ ଜିଲ୍ଲାର ଗଙ୍ଗାଗିର ଅଞ୍ଚଳରେ ଆତଙ୍କବାଦୀମାନେ 6 ଜଣ ଏବଂ କେନ୍ଦ୍ରୀୟ କାଶ୍ମୀରର ବଡ଼ଗାମ ଜିଲ୍ଲାର ଜଣେ ଡାକ୍ତରଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ। ସେପଟେ ସମଗ୍ର ଅଞ୍ଚଳକୁ ସୁରକ୍ଷା ବାହିନୀ ଘେରାବନ୍ଦୀ କରିବା ସହ ଆକ୍ରମଣ ପାଇଁ ଦାୟୀ ଆତଙ୍କବାଦୀଙ୍କୁ ଧରିବା ଲାଗି ବ୍ୟାପକ ତଲାସୀ ଅଭିଯାନ ଆରମ୍ଭ କରିଛି। ହୁଣ୍ଡାଇ ମୋଟର ଗ୍ରୁପ୍ସର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ୟୁସୁନ୍ ଚୁଙ୍ଗ ଚଳିତ ମାସ 21 ତାରିଖରେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଥିଲେ। ହୁଣ୍ଡାଇ ଇଣ୍ଡିଆର ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟର ଜବାବରେ ଶ୍ରୀ ମୋଦି କହିଛନ୍ତି, ଭାରତ ପ୍ରକୃତରେ ନିବେଶ କରିବା ପାଇଁ ଏକ ଆଦର୍ଶ ସ୍ଥାନ। ପୁଣେରେ କାରଖାନା ପ୍ରତି ହୁଣ୍ଡାଇର ଉତ୍ସାହ ଦେଖି ସେ ଖୁସି ବ୍ୟକ୍ତ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ, ମହାରାଷ୍ଟ୍ର ହେଉଛି ଭାରତର ଅର୍ଥନୈତିକ ଶକ୍ତିକେନ୍ଦ୍ର ଏବଂ ଏଭଳି ବୃହତ ପୁଞ୍ଜିନିବେଶ ରାଜ୍ୟବାସୀଙ୍କୁ ଅଧିକ ଉପକୃତ କରିବ। ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ନିମନ୍ତେ କଂଗ୍ରେସ ଦଳ 48 ଆସନ ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ବରିଷ୍ଠ ନେତା ପୃଥ୍ୱୀରାଜ ଚୌହାନ କରାଡ଼ ଦକ୍ଷିଣ ନିର୍ବାଚନ ମଣ୍ଡଳୀରୁ, ଅମିତ ବିଳାସରାଓ ଦେଶମୁଖ ଓ ଧୀରାଜ ବିଲାରାଓ ଦେଶମୁଖ ଲାଟୁର ସହର ଏବଂ ଲାଟୁର ଗ୍ରାମୀଣ ଆସନରୁ ନିର୍ବାଚନ ଲଢ଼ିବେ। ମୁମ୍ବାଇରେ ଡାକ୍ତର ଜ୍ୟୋତି ଏକନାଥ ଗାଇକୱାଡ଼ ଧାର୍ଭି ନିର୍ବାଚନ ମଣ୍ଡଳୀରୁ କଂଗ୍ରେସର ପ୍ରାର୍ଥୀ ହେବେ। କଂଗ୍ରେସ ନେତା ନୀତିନ ରାଉତ ନାଗପୁର ଉତ୍ତର ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ମହିଳା କ୍ରିକେଟରେ 3 ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ ଭାରତ 68 ରନ୍ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ଗତକାଲି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍ରେ ବିଜୟ ପାଇଁ ଆବଶ୍ୟକ 228 ରନ୍ ପିଛା କରି ନ୍ୟୁଜିଲାଣ୍ଡ 40 ଓଭର 4 ବଲ୍ରେ ସମସ୍ତ ୱିକେଟ୍ ହରାଇ 168 ରନ୍ ସ୍କୋର କରିଥିଲା। ପ୍ରଥମ ବ୍ୟାଟିଂ କରି ଭାରତ 44 ଓଭର 3 ବଲ୍ରେ 227 ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ମୁଖ୍ୟ ସମ୍ବାଦ ପୁଣିଥରେ। ରାୟପୁର ଏମ୍ସ ସମେତ ଏନ୍ଆଇଟିର 14ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ନିଯୁକ୍ତ। ଗତ 75 ବର୍ଷ ମଧ୍ୟରେ ସୁପ୍ରିମକୋର୍ଟ ଏକ ଜନ ଅଦାଲତରେ ପରିଣତ ହୋଇଛି, କହିଲେ ପ୍ରଧାନ ବିଚାରପତି। ଉତ୍ତର ଓଡ଼ିଶା ଉପକୂଳ ଅତିକ୍ରମ କଲା ସାମୁଦ୍ରିକ ଝଡ଼ ଦାନା ଏବଂ ମହିଳା କ୍ରିକେଟରେ 68 ରନ୍ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।